ନମସ୍କାର, ମୁଁ ଶାନ୍ତିଲତା ବାରିକ ସୁକୋବିହାରରୁ କହୁଛି। 666 ନମ୍ବର ୱାର୍ଡ଼, ଏଠାରେ ପାଣିର ସମସ୍ୟା ରହିଛି। ପାଣି ବହୁତ ଲେଟ୍ରେ ଆସୁଛି, ଖୁବ୍ କମ୍ ବି ଆସୁଛି, ତେଣୁ ସବୁ ଲୋକମାନେ ପାଣି ପାଇପାରୁନାହାନ୍ତି। ପାଣିର କିଛି ସମସ୍ୟାର ସମାଧାନ କରାଯାଉ, ଯଦି ବା ନ କରାଯିବ ଖରା ଦିନ ଲୋକମାନେ ବହୁତ ପ୍ରକାର ହଇରାଣ ହେବେ। ଆଉ ମଧ୍ୟ ଡ୍ରେନ୍ର ସମସ୍ୟା ଅଛି, ଡ୍ରେନ୍ରେ ଏମିତି ଖୋଲା ଡ୍ରେନ୍ରେ ସ୍ଲାବ୍ ପଡ଼ିନି, ବିଭିନ୍ନ ପ୍ରକାର ମଶାମାଛି ହେଉଛନ୍ତି, ଅଳିଆ ଆବର୍ଜନା ଆସୁଛି, ମଲା କୁକୁର ଗୋରୁ ଗାଈ ଭାସି ଆସୁଛନ୍ତି, ଦୁର୍ଗନ୍ଧ ହେଉଛି ଘର ପାଖରେ ଡ୍ରେନ୍ରେ, ନାହିଁ ସ୍ଲାବ୍ ନାହିଁ। ସେ ସ୍ଲାବ୍ର ପକେଇବା ପାଇଁ ଯୋଜନା କରନ୍ତୁ। ରହୁଛି।